ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ପଶ୍ଚିମବଙ୍ଗରେ ବିଧାୟକ ଦଳର ନେତା ଚୟନ କରିବା ଲାଗି ଆଜି ଅନୁଷ୍ଠିତ ହେବ ନବନିର୍ବାଚିତ ବିଧାୟକ ଦଳ ବୈଠକ। ଅଧ୍ୟକ୍ଷତା କରିବେ ଦଳର ବରିଷ୍ଠ ନେତା ଅମିତ ଶାହା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଦାୟିତ୍ୱ ସମ୍ପନ୍ନ ବ୍ୟବହାର ନେଇ ଇଣ୍ଡିଆ ଏଆଇ ଓ ଆଇସିଏମ୍ଆର୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଆମେରିକାର ସାମରିକ ବ୍ୟବହାର ପାଇଁ ନିଜର ଘାଟି ଏବଂ ଆକାଶ ସୀମାକୁ ବନ୍ଦ ରଖିଲା ସାଉଦି ଆରବ। ଭାରତ ଓ ଭିଏତନାମ ମଧ୍ୟରେ ରଣନୈତିକ ସହଯୋଗ ବୃଦ୍ଧି ନେଇ ହେଉଛି ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 9 ରନ୍ରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍। ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ସ୍ୱଷ୍ଟ ବହୁମତ ହାସଲ କରିବା ପରେ ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି କୋଲକାତାରେ ବିଜେପି ବିଧାୟକମାନଙ୍କ ସହିତ ଏକ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ବିଧାୟକ ଦଳର ନେତା ଚୟନ କରାଯିବ। ପଶ୍ଚିମବଙ୍ଗ ରାଜ୍ୟପାଳ ଆର୍ଏନ୍ ରବି ପଶ୍ଚିମବଙ୍ଗ ବିଧାନସଭାକୁ ଭଙ୍ଗ କରିଛନ୍ତି। ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦ ଆସନ୍ତାକାଲି କବିଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀରେ ଶପଥ ଗ୍ରହଣ କରିବେ। ସୂଚନା ଅନୁଯାୟୀ କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି। ଆବଶ୍ୟକୀୟ ପ୍ରଶାସନିକ ବୈଠକ ମଧ୍ୟ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବିଜେପିର ବରିଷ୍ଠ ନେତା ଏବଂ ଅନ୍ୟାନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବ୍ୟବହାରକୁ ଅଧିକ ଦାୟିତ୍ୱସମ୍ପନ୍ନ କରିବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀରେ ଇଣ୍ଡିଆ ଏଆଇ ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ କୃତ୍ରିମ ବୁଦ୍ଧିମତାର ଦାୟିତ୍ୱପୂର୍ଣ୍ଣ ଏବଂ ଆବଶ୍ୟକତା ଅନୁଯାୟୀ ପ୍ରୟୋଗ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପରିସର ବୃଦ୍ଧି କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ସହଯୋଗ ଅଧୀନରେ ଇଣ୍ଡିଆ ଏଆଇ ଏବଂ ଆଇସିଏମ୍ଆର୍ ବାୟୋମେଡିକାଲ୍ ଗବେଷଣା କ୍ଷେତ୍ରରେ ତଥ୍ୟ ଆଦାନ ପ୍ରଦାନ କରିବେ। ସାଉଦି ଆରବ ନିଜର ଘାଟି ଏବଂ ଆକାଶ ସୀମାକୁ ଆମେରିକୀୟ ସାମରିକ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିନାହିଁ, ଫଳରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ କରୁଥିବା ଜାହାଜଗୁଡ଼ିକୁ ସୁରକ୍ଷା ଦେବା ଯୋଜନାକୁ ପରିତ୍ୟାଗ କରିଛନ୍ତି। ଆମେରିକା ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରୋଜେକ୍ଟ ଫ୍ରିଡମ୍ ଅଭିଯାନ ବାଧାପ୍ରାପ୍ତ ହୋଇଛି। ଶ୍ରୀ ଟ୍ରମ୍ପ୍ ଇରାନ୍ ସହିତ ସାମ୍ପ୍ରତିକ ଆଲୋଚନାକୁ ବହୁତ ଭଲ ବୋଲି ବର୍ଷ୍ଣନା କରି କୂଟନୀତି ଉପରେ ଧ୍ୟାନ ଦେଇଛନ୍ତି ଏବଂ କହିଛନ୍ତି ଏହାଦ୍ୱାରା ଏକ ସ୍ଥାୟୀ ଚୁକ୍ତି ସମ୍ଭବ ହୋଇପାରିବ। ଇରାନ୍ ଏବେ ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକାର 14 ସୂତ୍ରୀ ପ୍ରସ୍ତାବର ସମୀକ୍ଷା କରୁଛି। ତେହେରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆରେଗଚି ଆଲୋଚନା ଏବଂ କୂଟନୀତି ପାଇଁ ଆହ୍ୱାନ ଦେଇଛନ୍ତି। ଇରାନ୍ର ପରମାଣୁ କାର୍ଯ୍ୟକ୍ରମ ସମେତ ଅନ୍ୟାନ୍ୟ ମୁଖ୍ୟ ପ୍ରସଙ୍ଗଗୁଡ଼ିକ ଉପରେ ପରବର୍ତ୍ତୀ ସମୟରେ ଆଲୋଚନା କରାଯିବ ବୋଲି କୁହାଯାଇଛି। ୱାଶିଂଟନ୍ ପକ୍ଷରୁ ଇରାନ୍ର ମତାମତକୁ ଅପେକ୍ଷା କରାଯାଇଛି। ଆମେରିକା ମଧ୍ୟସ୍ଥତାରେ ଗତମାସ 17 ତାରିଖରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବା ପରେ ଇସ୍ରାଏଲ୍ ବୁଧବାର ଦିନ ବେରୁତ୍ର ଦକ୍ଷିଣ ଉପନଗରରେ ବୋମାମାଡ଼ କରି ଲେବାନନ୍ର ରାଜଧାନୀ ଉପରେ ପ୍ରଥମ ଆକ୍ରମଣ କରିଛି। ଦକ୍ଷିଣ ଲେବାନନ୍ରେ ହାରୁପ୍ ସହରରେ ଇସ୍ରାଏଲ୍ର ଏକ ବିମାନ ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ 3 ଜଣ ଆହତ ହୋଇଛନ୍ତି। ଇସ୍ରାଏଲ୍ ଆକ୍ରମଣରେ ଏକ ମସ୍ଜିଦ୍ କ୍ଷତିଗ୍ରସ୍ତ ହେବା ସହ ଜଣଙ୍କର ମୃତ୍ୟୁ ଘଟିଛି। ଯୁଦ୍ଧବିରତି ଆରମ୍ଭ ହେବା ପରଠାରୁ 220ରୁ ଅଧିକ ହିଜବୁଲା ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆବୁଧାବିରେ ଭାରତ, ଫ୍ରାନ୍ସ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ, ସଂଯୁକ୍ତ ଆରବ ଏମିରେଟ୍ସ ଆନ୍ତର୍ଜାତୀୟ ସହଯୋଗ ରାଷ୍ଟ୍ରମନ୍ତ୍ରୀ ରିମ୍ ଅଲ୍ ହାସିମି ଏବଂ ଫ୍ରାନ୍ସର ୟୁରୋପ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ଜେନେରାଲ୍ ମାର୍ଟିନ୍ ବ୍ରିଏନ୍ସ ବୈଠକରେ ଅଂଶଗ୍ରହଣ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ତିନି ଦେଶ ସେମାନଙ୍କର ସହଭାଗିତାକୁ ସୁଦୃଢ଼ କରିବା ଏବଂ ସ୍ୱଷ୍ଟ ସମୟସୀମା ସହିତ ଏକ ରୋଡ୍ମ୍ୟାପ୍ ଉପରେ କାମ କରିବାକୁ ସହମତ ହୋଇଛନ୍ତି। ଗସ୍ତ ସମୟରେ ଶ୍ରୀ ମିଶ୍ରୀ ନିବେଶ ସହଯୋଗ ବିଷୟରେ ଆଲୋଚନା କରିବାକୁ ମୁବାଦଲା ନିବେଶ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଖାଲଦୁନ୍ ଅଲ୍ ମୁବାରକଙ୍କୁ ମଧ୍ୟ ଭେଟିଥିଲେ। ଗତକାଲି ବୈଦେଶିକ ସଚିବ ଭାରତ ୟୁଏଇ ରଣନୈତିକ ସହଭାଗିତା ସମୀକ୍ଷା କରିବା ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ ଅନ୍ତର୍ଜାତୀୟ ସହଯୋଗ ରାଷ୍ଟ୍ରମନ୍ତ୍ରୀ ରିମ୍ ଅଲ୍ ହାସିମିଙ୍କ ସହିତ ଆଲୋଚନା କରିଥିଲେ। ଉଭୟ ପକ୍ଷ ବାଣିଜ୍ୟ, ନିବେଶ, ଶକ୍ତି, ପ୍ରତିରକ୍ଷା, ଫିନ୍ଟେକ୍, ସ୍ୱାସ୍ଥ୍ୟ, ଶିକ୍ଷା, ସଂସ୍କୃତି ଏବଂ ଲୋକ ସମ୍ପର୍କରେ ପ୍ରଗତି ବିଷୟରେ ଆଲୋଚନା କରିଥିଲେ। ସେମାନେ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ନୂତନ ପଦକ୍ଷେପ ସମ୍ପର୍କରେ ମଧ୍ୟ ଚର୍ଚ୍ଚା କରିଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି, ଚଳିତ ବର୍ଷ ଜାନୁଆରୀରେ ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ଭାରତ ଗସ୍ତ ଏବଂ ଫେବୃୟାରୀରେ ଆବୁଧାବିର ଯୁବରାଜ ଶେଖ୍ ଖାଲିଦ୍ ବିନ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ଗସ୍ତ ସମୟରେ ଗ୍ରହଣ କରାଯାଇଥିବା ନିଷ୍ପଭି ଉପରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଏବଂ ଭିଏତନାମ ମଧ୍ୟରେ ପ୍ରଯୁକ୍ତିବିଦ୍ୟା, ନବସୃଜନ, ଗବେଷଣା ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ସହଯୋଗକୁ ଆହୁରି ଘନିଷ୍ଠ କରିବା ପାଇଁ ଆଲୋଚନା ହୋଇଛି। କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଗତକାଲି ନୂଆଦିଲ୍ଲୀରେ ତାଙ୍କର ଭିଏତନାମ ପ୍ରତିପକ୍ଷ ଡକ୍ଟର ଭୁୱାଇ କାନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଉଭୟ ପକ୍ଷ କୃତ୍ରିମ ବୁଦ୍ଧିମତା ମିଶନ, ସାଇବର ସୁରକ୍ଷା ଢାଞ୍ଚା, ନବସୃଜନ ଇକୋସିଷ୍ଟମ ଏବଂ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ପଦକ୍ଷେପର ସହଯୋଗ ଉପରେ ମତ ବିନିମୟ କରିଥିଲେ। ବୈଠକରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଶୈକ୍ଷିକ ଏବଂ ସଂସ୍ଥାଗତ ସମ୍ପର୍କର ସମୀକ୍ଷା କରାଯାଇଥିଲା। ଡକ୍ଟର ସିଂହ କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗିତା ନୂତନ ଗତି ହାସଲ କରିଛି। ସେ କହିଛନ୍ତି, ଭିଏତନାମରୁ ପ୍ରାୟ 10 ଜଣ ଗବେଷକ ଭାରତ ଏସିଆନ୍ ଗବେଷଣା ଏବଂ ତାଲିମ ଫେଲୋସିପ୍ କାର୍ଯ୍ୟକ୍ରମ ଅଧୀନରେ ଫେଲୋସିପ୍ ପାଇଛନ୍ତି। ଡକ୍ଟର ଭୁଆଇ କ୍ୱାନ୍ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ସମ୍ପର୍କକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ଏହାର ବ୍ୟବହାରିକ ପ୍ରୟୋଗ ଓ ସାମାଜିକ ଲାଭ ସହିତ ପ୍ରଯୁକ୍ତିବିଦ୍ୟା ଆଧାରିତ ସହଯୋଗ ବିକାଶ କରିବା ନେଇ ଭିଏତନାମ ଆଗ୍ରହୀ। ଭିଏତନାମର ରାଷ୍ଟ୍ରପତି ତୋ ଲାମ୍ ଭାରତ ଏବଂ ଭିଏତନାମ ମିଳିତ ଭାବରେ ଆଜିର ପରିବର୍ତ୍ତିତ ପରିସ୍ଥିତିରେ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସୁଯୋଗ ପାଇଛନ୍ତି ବୋଲି କହିଛନ୍ତି। ମୁମ୍ବାଇରେ ଭାରତ ଭିଏତନାମ ବ୍ୟବସାୟିକ ଫୋରମକୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ଲାମ୍ କହିଛନ୍ତି, ଉଭୟ ଦେଶ ଅତୀତରେ ପାରସ୍କରିକ ସହଯୋଗ ସହିତ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି ଏବଂ ଭାରତୀୟ କମ୍ପାନୀଗୁଡ଼ିକୁ ଭିଏତନାମରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି। 2016 ପରଠାରୁ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସଫଳତା ହାସଲ କରିଛି ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ତୋ ଲାମ୍ କହିଛନ୍ତି, ଭାରତ ଏବଂ ଭିଏତନାମ ମଧ୍ୟରେ ସହଯୋଗକୁ ଏକ ନୂତନ ସ୍ତରକୁ ନେବାର ସୁଯୋଗ ଆସିଛି। ସେ କହିଛନ୍ତି, ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ କରିବା ଲାଗି ସୁଯୋଗ ଆସିବ ଏବଂ ଭିଏତନାମ ଭାରତ ସହିତ ଏହି ସହଯୋଗକୁ ମଜବୁତ କରିବାକୁ ଅପେକ୍ଷା କରିଛି। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ କହିଛନ୍ତି, ଭାରତ ଏବଂ ଭିଏତନାମ ଭଳି ଦେଶର ପ୍ରଯୁକ୍ତିବିଦ୍ୟା ଏବଂ ଉତ୍ପାଦନ କ୍ଷେତ୍ରର ଉଦ୍ୟୋଗୀ, ନିବେଶକ ଏବଂ ବୃତ୍ତିଗତମାନେ ଏସିଆର ଭବିଷ୍ୟତକୁ ଗଢ଼ିବେ। ଶ୍ରୀ ଫଡ଼ନବିସ୍ କହିଛନ୍ତି, ଆଜିର ବିଶ୍ୱ ଭୂ ରାଜନୈତିକ ଅସ୍ଥିରତା ଏବଂ ଆର୍ଥିକ ସମସ୍ୟା ମଧ୍ୟରେ ଭାରତ ଏବଂ ଭିଏତନାମ ସ୍ଥିର ଶାସନ, ଆର୍ଥିକ ଗତିଶୀଳତା ଏବଂ ଦୀର୍ଘକାଳୀନ ରଣନୈତିକ ବ୍ୟବସ୍ଥା ସ୍ଥାପନ କରିବେ। ନେପାଳରେ ସାମ୍ବିଧାନିକ ପରିଷଦ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପଦ ପାଇଁ ଡକ୍ଟର ମନୋଜ କୁମାର ଶର୍ମାଙ୍କ ନାମ ସୁପାରିଶ କରିଛି। ନ୍ୟାୟିକ ପରିଷଦ ଦ୍ୱାରା ପଠାଯାଇଥିବା 6 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ବରିଷ୍ଠତା କ୍ରମରେ ଡକ୍ଟର ଶର୍ମା ଚତୁର୍ଥ ସ୍ଥାନରେ ଅଛନ୍ତି। ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପୂର୍ବରୁ ସାମ୍ବିଧାନିକ ପରିଷଦ ବରିଷ୍ଠତା ଆଧାରରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ନାମ ସୁପାରିଶ କରୁଥିଲା। ଏଥର ସାମ୍ବିଧାନିକ ପରିଷଦ ବୈଠକରେ ବରିଷ୍ଠତା କ୍ରମ ବଦଳରେ ମୁଖ୍ୟ ବିଚାରପତି ପାଇଁ ଡକ୍ଟର ଶର୍ମାଙ୍କ ନାମ ସୁପାରିଶ କରାଯାଇଛି। 2015 ନିଲାମ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ଭାରତର ଖଣିଜ କ୍ଷେତ୍ର 101 ନିଲାମ ହୋଇଥିବା ଖଣିଜ ବ୍ଲକକୁ ସଫଳ ଭାବରେ କାର୍ଯ୍ୟକାରୀ କରି ଏକ ମାଇଲ୍ ଖୁଣ୍ଟ ସ୍ଥାପନ କରିଛି। ଖଣି ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଖଣିଜ ସମ୍ପଦର ନିଲାମ ଓ ଉତ୍ପାଦନ ଉପରେ ନିରନ୍ତର ଧ୍ୟାନ ଦିଆଯାଉଛି। କାର୍ଯ୍ୟକ୍ଷମ ବ୍ଲକଗୁଡ଼ିକ ଘରୋଇ ଖଣିଜ ଉତ୍ପାଦନ ବୃଦ୍ଧି କରିବା, ମୁଖ୍ୟ ଶିଳ୍ପ ପାଇଁ କଞ୍ଚାମାଲ ସୁରକ୍ଷା ସୁଦୃଢ଼ କରିବା, ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ବର୍ଷା ପ୍ରଭାବିତ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 9 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ବର୍ଷା ଯୋଗୁଁ 19 ଓଭର ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 19 ଓଭରରେ 3 ୱିକେଟ୍ ହରାଇ 209 ରନ୍ ସ୍କୋର କରିଥିଲା। 213 ରନ୍ର ଡିଏଲ୍ଏସ୍ ସଂଶୋଧିତ ବିଜୟ ଲକ୍ଷ୍ୟକୁ ପିଛା କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 19 ଓଭରରେ 6 ୱିକେଟ୍ ବିନିମୟରେ 203 ରନ୍ କରିବାକୁ ସକ୍ଷମ ହୋଇଥିଲା। ମିଚେଲ୍ ମାର୍ଶଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜିର ମ୍ୟାଚ୍ରେ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗରେ ବିଧାୟକ ଦଳର ନେତା ଚୟନ କରିବା ଲାଗି ଆଜି ଅନୁଷ୍ଠିତ ହେବ ନବନିର୍ବାଚିତ ବିଧାୟକ ଦଳ ବୈଠକ। ଅଧ୍ୟକ୍ଷତା କରିବେ ଦଳର ବରିଷ୍ଠ ନେତା ଅମିତ ଶାହା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଦାୟିତ୍ୱ ସମ୍ପନ୍ନ ବ୍ୟବହାର ନେଇ ଇଣ୍ଡିଆ ଏଆଇ ଓ ଆଇସିଏମ୍ଆର୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଆମେରିକାର ସାମରିକ ବ୍ୟବହାର ପାଇଁ ନିଜର ଘାଟି ଏବଂ ଆକାଶ ସୀମାକୁ ବନ୍ଦ ରଖିଲା ସାଉଦି ଆରବ। ଭାରତ ଓ ଭିଏତନାମ ମଧ୍ୟରେ ରଣନୈତିକ ସହଯୋଗ ବୃଦ୍ଧି ନେଇ ହେଉଛି ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 9 ରନ୍ରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।